ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଜାତୀୟ ଗୀତ ବନ୍ଦେ ମାତରମ୍ ମାଧ୍ୟମରେ ଦେଶର ସାଂସ୍କୃତିକ ବୈଭବ ଓ ଜାତୀୟତାବାଦ ପୁନଃସ୍ଥାପିତ ହୋଇଥିଲା, ରାଜ୍ୟସଭାରେ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ. ଲୋକସଭାରେ ନିର୍ବାଚନୀ ସଂସ୍କାର ଉପରେ ଜାରି ରହିଛି ଆଲୋଚନା. ମାନବାଧିକାର ଦିବସ ପାଳନ ଅବସରରେ ଆସନ୍ତାକାଲି ନୂଆଦିଲ୍ଲୀଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ସମ୍ବୋଧନ କରିବେ ରାଷ୍ଟ୍ରପତି. ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଶାନ୍ତି ସ୍ଥିରତା ବଜାୟ ରଖିବା ଉପରେ ସହଭାଗୀ ପ୍ରତିବଦ୍ଧତା ପ୍ରକାଶ କଲେ ଭାରତ ଓ ବ୍ରୁନେଇ, ଏବଂ ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହେଲା ଭାରତ ଦକ୍ଷିଣ ଆଫ୍ରିକା ଟି ଟ୍ୱେଣ୍ଟି ମ୍ୟାଚ୍. ଜାତୀୟ ଗୀତ ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତି ପାଳନ ଅବସରରେ ରାଜ୍ୟସଭାରେ ଆଜି ସ୍ୱତନ୍ତ୍ର ଆଲୋଚନା ହୋଇଛି. ଆଲୋଚନା ଆରମ୍ଭ କରି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ଏହି ଅମର କୃତି ଭାରତ ମାତା ପ୍ରତି କର୍ତ୍ତବ୍ୟ ଓ ଭକ୍ତିର ଭାବନା ଜାଗ୍ରତ କରୁଛି. ସ୍ୱାଧୀନତା ସଂଗ୍ରାମ ସମୟରେ ଏବଂ ବର୍ତ୍ତମାନ ଓ 2047 ବିକଶିତ ଭାରତ କାଳରେ ମଧ୍ୟ ବନ୍ଦେ ମାତରମ୍ର ପ୍ରାସଙ୍ଗିକତା ରହିବ ବୋଲି ସେ କହିଛନ୍ତି. ସ୍ୱାଧୀନତା ସଂଗ୍ରାମ କାଳରେ ପ୍ରତ୍ୟେକ ସଭା ବନ୍ଦେ ମାତରମ୍ ଗାନ ସହିତ ଆରମ୍ଭ ହେଉଥିଲା ଏବଂ ଆଜି ମଧ୍ୟ ସୀମାରେ ସର୍ବୋଚ୍ଚ ବଳିଦାନ ଦେଉଥିବା ଯବାନ ବନ୍ଦେ ମାତରମ୍ ଉଚ୍ଚାରଣ କରୁଛନ୍ତି.
ବନ୍ଦେ ମାତରମ୍ କେ ପ୍ରତି ସମର୍ପଣ କି ଜରୁରତ, ବନ୍ଦେ ମାତରମ୍ ବନା ତବ ଭି ଥି, ଆଜାଦି କେ ଆନ୍ଦୋଳନ କେ ବକ୍ତ ଭି ଥି, ଆଜ ଭି ହେ, ଔର ଜବ 2047 ମହାନ ଭାରତ କି ରଚନା ହୋଗି ତବ ଭି ରହେ, କ୍ୟୁକି ଅମର କୃତି ମା ଭାରତୀ କେ ପ୍ରତି, ଭାରତ ମାତା କେ ପ୍ରତି ସମର୍ପଣ ଭକ୍ତି ଔର କର୍ତ୍ତବ୍ୟ କେ ଭାବ ଜାଗୃତ କରନେ ବାଲି କୃତି ହେ.
ସମସ୍ତ ପ୍ରତିବନ୍ଧକ, ଅତ୍ୟାଚାର ଏବଂ କଷ୍ଟକୁ ଅତିକ୍ରମ କରି ବନ୍ଦେ ମାତରମ୍ ଦେଶବାସୀଙ୍କ ହୃଦୟକୁ ସ୍ୱର୍ଶ କରିବା ସହ କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ବ୍ୟାପିଥିଲା. ଶ୍ରୀ ଶାହା କହିଛନ୍ତି, ବନ୍ଦେ ମାତରମ୍ ମାଧ୍ୟମରେ ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ ଦେଶର ସାଂସ୍କୃତିକ ବୈଭବ ଏବଂ ଭାରତମାତାକୁ ପୂଜା କରିବାର ପରମ୍ପରା ଓ ଜାତୀୟତାବାଦ ପୁନଃସ୍ଥାପିତ କରିପାରିଥିଲେ. ଆଲୋଚନାରେ ଅଂଶଗ୍ରହଣ କରି ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍ଗେ କହିଛନ୍ତି, ସ୍ୱାଧୀନତା ସମୟରେ କଂଗ୍ରେସ ବନ୍ଦେ ମାତରମ୍ ସ୍ଲୋଗାନ ଦେଇଥିଲା. ଲୋକସଭାରେ ଆଜି ନିର୍ବାଚନ ସଂସ୍କାର ଉପରେ ଆଲୋଚନା ଆରମ୍ଭ ହୋଇଛି. ଏଥିରେ ଅଂଶଗ୍ରହଣ କରି ଆଇନ ଓ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି, ସ୍ୱାଧୀନତା ପରଠାରୁ ସମସ୍ତଙ୍କୁ ସମାନ ଭୋଟଦାନ ଅଧିକାର ମିଳିଛି. କଂଗ୍ରେସ ଶାସନ ସମୟରେ ବହୁବାର ଭୋଟର ତାଲିକା ସ୍ୱତନ୍ତ୍ର ସଂଶୋଧନ କରାଯାଇଥିଲା ବୋଲି ସେ କହିଛନ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ନାରୀଶକ୍ତି ବନ୍ଦନ ଅଧିନିୟମ ପାରିତ କରିଛନ୍ତି, ଯାହାଦ୍ୱାରା ଲୋକସଭା ବିଧାନସଭାରେ ମହିଳାଙ୍କ ପାଇଁ ମୋଟ ଆସନର 1/3 ସଂରକ୍ଷିତ ରହିବ. ବିଜେପିର ନିଶିକାନ୍ତ ଦୁବେ କହିଛନ୍ତି, ବିଜେପି ଭୋଟ୍ ବ୍ୟାଙ୍କ ରାଜନୀତି ଅପେକ୍ଷା ଜାତୀୟ ସ୍ୱାର୍ଥକୁ ପ୍ରାଥମିକତା ପ୍ରଦାନ କରୁଛି. ବିରୋଧୀ ଦଳଗୁଡ଼ିକ ଏସ୍ଆଇଆର୍ ଉପରେ ରାଜନୀତି କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି. ଆଲୋଚନାରେ ଅଂଶଗ୍ରହଣ କରି ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ରାହୁଲ ଗାନ୍ଧି ଭୋଟର ତାଲିକାରେ ନକଲି ଭୋଟର ପ୍ରସଙ୍ଗ ଉତ୍ଥାପନ କରିଛନ୍ତି. ବିହାର ସଂଶୋଧିତ ଭୋଟର ତାଲିକାରେ 1,20,000 ନକଲି ଭୋଟରଙ୍କ ଫଟୋ ରହିଛି ବୋଲି ସେ ଅଭିଯୋଗ କରିଛନ୍ତି. ଆଲୋଚନା ଆରମ୍ଭ କରି କଂଗ୍ରେସର ମନୀଷ ତିୱାରୀ କହିଛନ୍ତି, ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଏସ୍ଆଇଆର୍ କାରଣ ନିର୍ବାଚନ ଆୟୋଗ ଉପସ୍ଥାପନ କରିବା ଉଚିତ. ଏଭଳି ପଦକ୍ଷେପ ପାଇଁ ସମ୍ଭିଧାନରେ କୌଣସି ବ୍ୟବସ୍ଥା ନାହିଁ ବୋଲି ସେ କହିଛନ୍ତି. ଦେଶର ଅନେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଚାଲିଛି, କିନ୍ତୁ ଏଥିପାଇଁ ନିର୍ବାଚନ କମିଶନଙ୍କ ପାଖରେ କୌଣସି ଆଇନଗତ କ୍ଷମତା ନାହିଁ ବୋଲି ସେ ଦାବି କରିଛନ୍ତି. ଶ୍ରୀ ତିୱାରୀ କହିଛନ୍ତି, ଭିଭିପାଟକୁ ସମ୍ପୂର୍ଣ୍ଣ ରୂପେ ଗଣନା କରାଯିବା ଉଚିତ, ନଚେତ୍ କାଗଜ ବାଲଟକୁ ଗଣତନ୍ତ୍ର ପ୍ରକ୍ରିୟାକୁ ଫେରାଇ ଅଣାଯିବା ଉଚିତ. ନିର୍ବାଚନ କମିଶନ ମନୋନୀତ କରିବା କମିଟିରେ ରାଜ୍ୟସଭାରେ ବିରୋଧୀ ଦଳ ନେତା ଏବଂ ପ୍ରଧାନ ବିଚାରପତିଙ୍କୁ ସାମିଲ କରିବାକୁ ସେ ପରାମର୍ଶ ଦେଇଛନ୍ତି. ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ବାଲଟ ପେପର ପ୍ରକ୍ରିୟା ପୁନଃ ଆରମ୍ଭ କରିବାକୁ ପରାମର୍ଶ ଦେଇଛନ୍ତି. କେନ୍ଦ୍ରମନ୍ତ୍ରୀ ତଥା ଜେଡିୟୁ ନେତା ରାଜୀବ ରଞ୍ଜନ ସିଂ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ସମର୍ଥନ କରିଛନ୍ତି. ସେ କହିଛନ୍ତି, ଭାରତରେ ନିର୍ବାଚନ ସ୍ୱଚ୍ଛ ଏବଂ ନିରପେକ୍ଷ ଭାବରେ ସମ୍ପାଦିତ ହୁଏ ବୋଲି ସମଗ୍ର ବିଶ୍ୱ ପ୍ରମାଣ ପାଇଛି. ତୃଣମୂଳ କଂଗ୍ରେସର କଲ୍ୟାଣ ବାନାର୍ଜୀ ସଂଶୋଧନ ପ୍ରକ୍ରିୟା ନେଇ କାର୍ଯ୍ୟଚାପ ଯୋଗୁଁ ଦେଶର ବିଭିନ୍ନ ସ୍ଥାନରେ କେତେକ ବିଏଲ୍ଓ ଜୀବନ ହରାଇଲେଣି ବୋଲି ଅଭିଯୋଗ କରିଛନ୍ତି. ଅନ୍ୟମାନଙ୍କ ମଧ୍ୟରେ ଆଲୋଚନାରେ ଶିବସେନା ୟୁବିଟି ସଦସ୍ୟ ଅନିଲ ଦେଶାଇ, ଆର୍ଜେଡିର ଅଭୟ କୁମାର ସିହ୍ନା, ଏନ୍ସିପି ଏସ୍ସିପି ନେତା ସୁପ୍ରିୟା ସୁଲେ, ଟିଡିପିର ଲାଭୁ ଶ୍ରୀକ୍ରିଷ୍ଣ ଦେବରାୟାଲୁ, ଏଲ୍ଜେପି ରାମବିଳାସର ଅରୁଣ ଭାରତୀ ଏବଂ ଶିବସେନାର ଶ୍ରୀକାନ୍ତ ସିନ୍ଧେ ପ୍ରମୁଖ ଅଂଶଗ୍ରହଣ କରିଥିଲେ. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ମାନବାଧିକାର ଦିବସ ପାଳନ ଅବସରରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ସମ୍ବୋଧନ ଦେବେ। ଜାତୀୟ ମାନବାଧିକାର କମିଶନଙ୍କ ପକ୍ଷରୁ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ଦୈନନ୍ଦିନ ଆବଶ୍ୟକତା, ଲୋକସେବା ଏବଂ ସମସ୍ତଙ୍କ ପାଇଁ ସମ୍ମାନ। ଏହି ଅବସରରେ ବିଭିନ୍ନ ଅଧିବେଶନର ମଧ୍ୟ ଆୟୋଜନ କରାଯିବ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ପ୍ରମୁଖ ସଚିବ ଡକ୍ଟର ପିକେ ମିଶ୍ର ମଧ୍ୟ ବକ୍ତବ୍ୟ ପ୍ରଦାନ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ଅଧୀନରେ ଦେଶର ଆବାସିକ କ୍ଷେତ୍ରରେ ମୋଟ 7,075.78 ମେଗାୱାଟ୍ ସୌରଶକ୍ତି ୟୁନିଟ୍ ଛାତ ଉପରେ ସ୍ଥାପନ କରାଯାଇଛି। ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ ନୂତନ ନବୀକରଣୀୟ ଯୋଗ୍ୟ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ୟଶୋ ନାୟକ କହିଛନ୍ତି, ଆସନ୍ତା ଆର୍ଥିକ ବର୍ଷ ସୁଦ୍ଧା 1 କୋଟି ପରିବାର ଛାତ ଉପରେ ସୌରଶକ୍ତି ୟୁନିଟ୍ ସ୍ଥାପନର ଲକ୍ଷ୍ୟ ରଖାଯାଇଛି। ଏ ବାବଦରେ 75,021 କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏହି ଯୋଜନା ଅଧୀନରେ ମୋଟ 1,828.05 ମେଗାୱାଟ୍ ଛାତ ଉପରେ ସୌରଶକ୍ତି ୟୁନିଟ୍ ସ୍ଥାପନ କରି ଗୁଜରାଟ ଦେଶର ପ୍ରଥମ ରାଜ୍ୟ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି। ଜାତୀୟ ପୋର୍ଟାଲ୍ରେ ମୋଟ 53,54,999 ଆବେଦନ ପତ୍ର ଗ୍ରହଣ କରାଯାଇଛି। ସମଗ୍ର ଦେଶରେ 19,17,698 ଛାତ ଉପରେ ସୌରଶକ୍ତି ୟୁନିଟ୍ ସ୍ଥାପନ କରାଯାଇଛି ବୋଲି ଶ୍ରୀ ନାୟକ ଗୃହକୁ ସୂଚନା ଦେଇଛନ୍ତି। ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଶାନ୍ତି ସ୍ଥିରତା ବଜାୟ ରଖିବା ପାଇଁ ଭାରତ ବ୍ରୁନେଇ ସହଭାଗୀ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ନୂଆଦିଲ୍ଲୀରେ ପ୍ରତିରକ୍ଷା ସହଯୋଗ ଉପରେ ଆଧାରିତ ମିଳିତ କାର୍ଯ୍ୟଗୋଷ୍ଠୀ ଉଦ୍ଘାଟନୀ ବୈଠକରେ ଉଭୟ ପକ୍ଷ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଭାଗିତା ବୃଦ୍ଧିକୁ ସ୍ୱାଗତ କରିଛନ୍ତି। କାର୍ଯ୍ୟଗୋଷ୍ଠୀ ଅନ୍ତର୍ଗତ ସହଯୋଗ ପାଇଁ ଏକ ସୁବ୍ୟବସ୍ଥିତ ରୋଡ୍ମ୍ୟାପ୍ କାର୍ଯ୍ୟକାରୀ କରିବାକୁ ଉଭୟ ପକ୍ଷ ସହମତ ହୋଇଛନ୍ତି। ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରଣାଳୟର ଯୁଗ୍ମ ସଚିବ ଅମିତାଭ ପ୍ରସାଦ ଏବଂ ବ୍ରୁନେଇର ପ୍ରତିରକ୍ଷା ଉପସ୍ଥାୟୀ ସଚିବ ପୋହୋ କୁଇ ଚୁନ୍ ସହ ଅଧ୍ୟକ୍ଷତା କରିଥିଲେ। ଦେଶରେ ଚାଲିଥିବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଦ୍ୱିତୀୟ ପର୍ଯ୍ୟାୟ ପ୍ରକ୍ରିୟାରେ ସୃଷ୍ଟି ହେଉଥିବା ପ୍ରତିବନ୍ଧକକୁ ସୁପ୍ରିମକୋର୍ଟ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ପଶ୍ଚିମବଙ୍ଗ ଏବଂ ଅନ୍ୟାନ୍ୟ ରାଜ୍ୟରେ ଏଥିପାଇଁ ନିୟୋଜିତ ବିଏଲ୍ଓ ଏବଂ ଅନ୍ୟ ଅଧିକାରୀଙ୍କୁ ଧମକ ଦିଆଯାଉଥିବା ଘଟଣାକୁ ସୁପ୍ରିମକୋର୍ଟ ଗମ୍ଭୀର ଭାବେ ଗ୍ରହଣ କରିବା ସହ ସେହି ପ୍ରସଙ୍ଗଗୁଡ଼ିକୁ କୋର୍ଟଙ୍କ ଦୃଷ୍ଟିକୁ ଆଣିବାକୁ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀଙ୍କ ଖଣ୍ଡପୀଠ ଭୋଟର ତାଲିକା ସ୍ୱତନ୍ତ୍ର ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟରେ ବିଭିନ୍ନ ରାଜ୍ୟରେ ଅସହଯୋଗକୁ ଗୁରୁତ୍ୱର ସହ ଗ୍ରହଣ କରିବାକୁ ନିର୍ବାଚନ ପ୍ୟାନେଲ୍କୁ ପରାମର୍ଶ ଦେଇଛନ୍ତି। ଦେଶରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଦ୍ୱିତୀୟ ପର୍ଯ୍ୟାୟ ପ୍ରକ୍ରିୟା ଆରମ୍ଭ ହେବା ଦିନଠାରୁ ଇତିମଧ୍ୟରେ 50,90,00,000 ଅଧିକ ଗଣନା ଫର୍ମ ବଣ୍ଟନ କରାଯାଇ ସାରିଛି ବୋଲି ନିର୍ବାଚନ ଆୟୋଗ କହିଛନ୍ତି। ଏହି ପର୍ଯ୍ୟାୟରେ ସାମିଲ ହୋଇଥିବା 51 କୋଟି ଭୋଟରଙ୍କ ମଧ୍ୟରୁ ଏହା 99.97% ହୋଇଛି। ଏପର୍ଯ୍ୟନ୍ତ ପ୍ରାୟ 50 କୋଟି ଫର୍ମ ଡିଜିଟାଇଜେସନ୍ କରାଯାଇ ସାରିଛି। ଆୟୋଗ କହିଛନ୍ତି ଏହି ପର୍ଯ୍ୟାୟରେ ସାମିଲ ହୋଇଥିବା 9ଟି ରାଜ୍ୟ ଏବଂ 3ଟି କେନ୍ଦ୍ରଶାସିତ ଅଞ୍ଚଳର ଫର୍ମ ଦାଖଲର ଶେଷ ତାରିଖ 11 ତାରିଖ ଧାର୍ଯ୍ୟ ହୋଇଥିବା ବେଳେ କେରଳ ପାଇଁ ଆସନ୍ତା 18 ତାରିଖ ସମୟସୀମା ଧାର୍ଯ୍ୟ ହୋଇଛି। ଆସନ୍ତା ଫେବୃୟାରୀ 14 ତାରିଖରେ ଏହି ପର୍ଯ୍ୟାୟର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ଆୟୋଗ କହିଛନ୍ତି। ବାରବାଟୀ ଷ୍ଟାଡିୟମରେ ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି20 କ୍ରିକେଟ୍ ମ୍ୟାଚ୍ ଆରମ୍ଭ ହୋଇଛି। ଟସ୍ ଜିତି ଦକ୍ଷିଣ ଆଫ୍ରିକା ବୋଲିଂ କରିବାକୁ ନିଷ୍ପଭି ନେବା ସହ ଭାରତ ବର୍ତ୍ତମାନ ବ୍ୟାଟିଂ କରୁଛି। ସମ୍ବାଦ ପ୍ରସ୍ତୁତ ହେଲା ବେଳକୁ 2 ଓଭର ସୁଦ୍ଧା ଭାରତ 1 ୱିକେଟ୍ ହରାଇ 7 ରନ୍ ସଂଗ୍ରହ କରିଛି। ବାରବାଟୀରେ ଏହା ଚତୁର୍ଥ ଅନ୍ତର୍ଜାତୀୟ ଟି20 ମ୍ୟାଚ୍ ହୋଇଥିବା ବେଳେ ଭାରତ ଓ ଦକ୍ଷିଣ ଆଫ୍ରିକା ତୃତୀୟ ଥର ପାଇଁ ବାରବାଟୀରେ ମ୍ୟାଚ୍ ଖେଳୁଛନ୍ତି। 5 ମ୍ୟାଚ୍ ବିଶିଷ୍ଟ ଏହି ଟି20 ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଦେଖିବା ଲାଗି 40,000+ ଦର୍ଶକଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ଭାରତର ଚେସ୍ ଖେଳାଳି ରମେଶ ବାବୁ ପ୍ରଜ୍ଞାନାନନ୍ଦ ଫିଡେ ସର୍କିଟ୍ 2025 ଟାଇଟଲ୍ ହାସଲ କରିଛନ୍ତି। ଏଥିସହ ଦେଶର ଏକମାତ୍ର ପୁରୁଷବର୍ଗ ଯୋଗ୍ୟତାପ୍ରାପ୍ତ ଖେଳାଳି ଭାବେ 2026 କ୍ୟାଣ୍ଡିଡେଟ୍ସ ଟୁର୍ଣ୍ଣାମେଣ୍ଟ ପାଇଁ ନିଜର ସ୍ଥାନ ସୁରକ୍ଷିତ କରିଛନ୍ତି। ଫିଡେ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରଜ୍ଞାନାନନ୍ଦ 115.17 ପଏଣ୍ଟ ସହିତ ଏହି ସର୍କିଟ୍ ପ୍ରତିଯୋଗିତାରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। 8 ଜଣିଆ କ୍ୟାଣ୍ଡିଡେଟ୍ସ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରଜ୍ଞାନାନନ୍ଦ ସପ୍ତମ ଖେଳାଳି ଭାବେ ମନୋନୀତ ହୋଇଛନ୍ତି। ଆସନ୍ତା ମାର୍ଚ୍ଚ ଏପ୍ରିଲ୍ରେ 2026 କ୍ୟାଣ୍ଡିଡେଟ୍ସ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ଏହାର ବିଜେତା ଆସନ୍ତା ବର୍ଷ ଶେଷ ଭାଗରେ ବିଶ୍ୱ ଚମ୍ପିୟନ୍ ଡି ଗୁକେଶଙ୍କୁ ଭେଟିବେ। ଅନ୍ୟପକ୍ଷରେ ମହିଳା ବର୍ଗରେ ଭାରତର ଦିବ୍ୟା ଦେଶମୁଖ, କୋନେରୁ ହମ୍ପି ଏବଂ ଆର୍ ବୈଶାଳୀ 2025 କ୍ୟାଣ୍ଡିଡେଟ୍ସ ଟୁର୍ଣ୍ଣାମେଣ୍ଟ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ ଜାତୀୟ ଗୀତ ବନ୍ଦେ ମାତରମ୍ ମାଧ୍ୟମରେ ଦେଶର ସାଂସ୍କୃତିକ ବୈଭବ ଓ ଜାତୀୟତାବାଦ ପୁନଃସ୍ଥାପିତ ହୋଇଥିଲା, ରାଜ୍ୟସଭାରେ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଲୋକସଭାରେ ନିର୍ବାଚନୀ ସଂସ୍କାର ଉପରେ ଜାରି ରହିଛି ଆଲୋଚନା। ମାନବାଧିକାର ଦିବସ ପାଳନ ଅବସରରେ ଆସନ୍ତାକାଲି ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ସମ୍ବୋଧନ କରିବେ ରାଷ୍ଟ୍ରପତି। ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଶାନ୍ତି ସ୍ଥିରତା ବଜାୟ ରଖିବା ଉପରେ ସହଭାଗୀ ପ୍ରତିବଦ୍ଧତା ପ୍ରକାଶ କଲେ ଭାରତ ବ୍ରୁନେଇ ଏବଂ ବାରବାଟୀ ଷ୍ଟାଡିୟମ୍ରେ ଆରମ୍ଭ ହେଲା ଭାରତ ଦକ୍ଷିଣ ଆଫ୍ରିକା ଟି20 ମ୍ୟାଚ୍।